ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳର 9 ଆତଙ୍କବାଦୀ ଆଡ୍ଡାସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଏଲ୍ଓସି ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ। ପ୍ରଧାନମନ୍ତ୍ରୀଙ୍କ ଆଗାମୀ 3 ରାଷ୍ଟ୍ରୀୟ ବିଦେଶ ଗସ୍ତ ସ୍ଥଗିତ। ଭାରତ ଏହାର ମହାକାଶ କ୍ଷେତ୍ରକୁ ଷ୍ଟାର୍ଟଅପ୍, ଉଦ୍ୟୋଗୀ ଏବଂ ଯୁବବର୍ଗଙ୍କ ପାଇଁ ଉନ୍ମକ୍ତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆଇଟିଆଇ ଉନ୍ନତିକରଣ ଲକ୍ଷ୍ୟ ନେଇ 5 ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତକାଲି ରାତି 5:00 to 3:30 ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିଛି, ଫଳରେ ସେଠାକାର 9 ଆତଙ୍କବାଦୀ ଆଡ୍ଡାସ୍ଥଳ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଛି। ଏ ନେଇ ଭାରତୀୟ ସ୍ଥଳସେନାର କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଭୂମିକା ସିଂ ସୂଚନା ଦେଇ କହିଛନ୍ତି, ଭାରତ ପକ୍ଷରୁ କରାଯାଇଥିବା ଆକ୍ରମଣ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ଅଭିପ୍ରେତ। ଗତ 3 ଧରି ପାକିସ୍ତାନ ତା' ନିଜ ଭୂଖଣ୍ଡ ଓ ପାକିସ୍ତାନ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଭିତ୍ତିଭୂମି ସୃଷ୍ଟି କରି ସେଥିରେ ଅନେକଙ୍କୁ ନିଯୁକ୍ତି ଓ ପ୍ରଶିକ୍ଷଣ ଦେଇଆସୁଥିଲା। ପାକିସ୍ତାନକୁ ଜବାବ ଦେବା ଲାଗି ଭାରତ ଏବେ ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ କର୍ଣ୍ଣେଲ ସୋଫିଆ ଓ ୱିଙ୍ଗ କମାଣ୍ଡର ଭୂମିକା ସିଂ ସବିଶେଷ ତଥ୍ୟ ଦେଇଛନ୍ତି। ପାକିସ୍ତାନର ଆତଙ୍କବାଦୀ ଆଡ୍ଡାସ୍ଥଳୀକୁ କିଭଳି ଧ୍ୱଂସ କରାଯାଇଛି ଓ ଭାରତ ପକ୍ଷରୁ କରାଯାଇଥିବା ଆକ୍ରମଣ କିପରି ସଫଳତା ପାଇଛି ସେ ସଂକ୍ରାନ୍ତରେ ମଧ୍ୟ ସେମାନେ ସୂଚନା ଦେଇଛନ୍ତି।
के टारगेट्स मैं आपको बताना चाहूंगी। सवाई नाला कैंप मुजफ्फराबाद जो कि पीओजेके के लाइन ऑफ कंट्रोल से 30 किलोमीटर दूर है, यह एक लश्करे तोयबा का ट्रेनिंग सेंटर था। 20 अक्टूबर 2024 सोनमर्ग, 24 अक्टूबर 2024 गुलमर्ग, 22 अप्रैल 2025 पहलगाम, इन हमलों के आतंकियों ने यहीं से प्रशिक्षण लिया था।
ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ର କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣର ସମ୍ପୃକ୍ତି ଥିବା ନେଇ ତଦନ୍ତ ପରେ ଜଣାପଡ଼ିବା ପରେ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଅତି ସତର୍କତାର ସହିତ ଆତଙ୍କବାଦୀ ଆକ୍ରମଣକୁ ତର୍ଜମା କରିଆସୁଥିଲା। ଶ୍ରୀ ମିଶ୍ର କହିଛନ୍ତି, ଗତମାସ 22 ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଲସ୍କର ଇ ତୋଇବା ଓ ପାକିସ୍ତାନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା, ଫଳରେ ଜଣେ ନେପାଳୀ ନାଗରିକଙ୍କ ସମେତ 25 ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀମାନେ ପରିବାର ସଦସ୍ୟଙ୍କ ଆଖି ସାମ୍ନାରେ ପର୍ଯ୍ୟଟକମାନଙ୍କୁ ଗୁଳି କରି ହତ୍ୟା କରିଥିଲେ। 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଏହା ନାଗରିକଙ୍କ ଉପରେ ଭୟଙ୍କର ଆକ୍ରମଣ ଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।
ହମାରି ଖୁଫିଆ ନିଗରାନୀ ନେ ସଙ୍କେତ ଦିଆ ହେ କି ଭାରତ କେ ବିରୁଦ୍ଧ ଆଗେ ଭି ହମଲେ ହୋ ସକତେ ହେ, ଅତଃ ଇନକୋ ରୋକନା ଔର ଇନସେ ନିପଟନା ଦୋନୋ କୋ ବେହଦ ଆବଶ୍ୟକ ସମଝା ଗୟା। ଆଜ ସୁବେ ଭାରତ ନେ ଇସ ତରହ କେ ସୀମା ପାର ହମଲୋଁ କା ଜବାବ ଦେନେ ଔର ଉନ୍ହେଁ ରୋକନେ ତଥା ଉନକା ପ୍ରତିରୋଧ କରନେ କେ ଅପନେ ଅଧିକାର କା ପ୍ରୟୋଗ କିଆ ହେ। ୟେ କାର୍ଯ୍ୟବାହୀ ନନ୍ ଏସ୍କେଲେଟରୀ, ଆନୁପାତିକ ଔର ଜିମ୍ମେଦାରୀପୂର୍ଣ୍ଣ ହେ। ୟେ ଆତଙ୍କବାଦ କି ଇନଫ୍ରାଷ୍ଟ୍ରକ୍ଚର କୋ ସମାପ୍ତ କରନେ ଔର ଭାରତ ମେ ଭେଜେ ଜାନେ ୱାଲେ ସମ୍ଭାବିତ ଆତଙ୍କବାଦୀଓଁ କୋ ଅକ୍ଷମ ବନାନେ ପର କେନ୍ଦ୍ରିତ ହେ।
ଭାରତୀୟ ସେନାର ଅପରେସନ୍ ସିନ୍ଦୁର ପରେ ପାକିସ୍ତାନ ସେନା ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଏଲ୍ଓସି ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ଗୁଳିଗୋଳା ବର୍ଷଣ କରିଛି, ଫଳରେ 9 ମୃତ୍ୟୁ ଘଟିଥିବା ବେଳେ 41 ଆହତ ହୋଇଛନ୍ତି। ଆକାଶବାଣୀର ଜମ୍ମୁ ସମ୍ବାଦଦାତା ଜଣାଇଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର 9 ଆତଙ୍କବାଦୀ ଆଡ୍ଡାସ୍ଥଳ ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଛି। ତେବେ ଭାରତୀୟ ସେନା ଏହାର କଡ଼ା ମୁକାବିଲା କରି ଶତ୍ରୁପକ୍ଷର ଅନେକ ଘାଟି ଧ୍ୱଂସ କରିଥିବା ବେଳେ ସେଠାକାର ଅନେକଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହି ଗୁଳିଗୋଳା ବର୍ଷଣରେ ପୁଞ୍ ଜିଲ୍ଲାରେ ସାଧାରଣ ନାଗରିକଙ୍କର ମଧ୍ୟ ପ୍ରାଣହାନୀ ଘଟିଛି। ଏଠାରେ 28 ଆହତ ହୋଇଥିବା ବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପାକିସ୍ତାନର ପ୍ରତି ଆକ୍ରମଣରେ ସୀମାନ୍ତ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇ ବଙ୍କର ମଧ୍ୟକୁ ପ୍ରବେଶ କରିଥିବା ବେଳେ ଆଉ କିଛି ନିରାପଦ ସ୍ଥାନକୁ ପଳାଇଯାଇ ଦେଖିବାକୁ ମିଳିଛି। ଏହି ଗୁଳିଗୋଳା ବର୍ଷଣ ଯୋଗୁଁ ପୁଞ୍ଚ, ବାଲାକୋଟ, ମେନ୍ଧେର, ମାନକୋଟ, କ୍ରିଷ୍ଣାଘାଟି, ଗୁଲପୁର, କର୍ଣ୍ଣି ଆଦି ନିୟନ୍ତ୍ରଣ ରେଖା ଅଞ୍ଚଳରେ ବହୁ ଆବାସସ୍ଥଳୀ ନଷ୍ଟ ହୋଇଛି। ଏହି ପରିପ୍ରେକ୍ଷୀରେ ଜମ୍ମୁ, ସମ୍ବା, କାଠୁଆ, ରଜୌରୀ ଓ ପୁଞ୍ଚ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ଥାନୀୟ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଭାରତୀୟ ସେନା ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ପିୟୁକେ ଅଞ୍ଚଳରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଅପରେସନ୍ ସିନ୍ଦୁର ମାଧ୍ୟମରେ ଆକ୍ରମଣ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ରାଷ୍ଟ୍ରୀୟ ବିଦେଶ ଗସ୍ତକୁ ସ୍ଥଗିତ ରଖିଛନ୍ତି। ସେ କ୍ରୋଏସିଆ, ନରୱେ ଏବଂ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁରକ୍ଷା ସ୍ଥିତି ନେଇ ଆଜି ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା କରିଛନ୍ତି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଶ୍ରୀ ଶାହା ବିଏସ୍ଏଫ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଅପରେସନ୍ ସିନ୍ଦୁର ପରେ ଏୟାର ଇଣ୍ଡିଆ ତା'ର କେତେକ ଘରୋଇ ଉଡ଼ାଣକୁ ବାତିଲ କରିଛି। ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଚଳାଚଳ କରୁଥିବା ସମସ୍ତ ବିମାନ ଉଡ଼ାଣକୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରାଯାଇ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହିସବୁ ବିମାନ ବନ୍ଦରଗୁଡ଼ିକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି। ଯାତ୍ରୀମାନଙ୍କ ବୈଧ ଟିକେଟ୍କୁ ଲକ୍ଷ୍ୟ ରଖାଯାଇ ସେମାନଙ୍କୁ ପରବର୍ତ୍ତୀ ଉଡ଼ାଣ ପାଇଁ ସୁଯୋଗ ଦିଆଯିବ କିମ୍ବା ସେମାନଙ୍କର ଅର୍ଥ ଫେରସ୍ତ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ପାକିସ୍ତାନର କର୍ତ୍ତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ତୀର୍ଥଯାତ୍ରା ପାଇଁ ଖୋଲାଯାଇଥିବା କର୍ତ୍ତାରପୁର କରିଡରକୁ ବନ୍ଦ କରିଦିଆଯାଇଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ଜଳନ୍ଧର ପ୍ରତିନିଧି ଏହି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପ ଅପରେସନ୍ ସିନ୍ଦୁରକୁ ଇସ୍ରାଏଲ୍ ପ୍ରଶଂସା କରିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁବେନ୍ ଆଝାର କହିଛନ୍ତି ଭାରତର ଆତ୍ମରକ୍ଷା ଅଧିକାରକୁ ଇସ୍ରାଏଲ୍ ସମର୍ଥନ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରଦୂତ ଆଝାର କହିଛନ୍ତି ନିରୀହ ଲୋକଙ୍କ ବିରୁଦ୍ଧରେ ଘୃଣ୍ୟ ଅପରାଧରୁ ଲୁଚିବା ପାଇଁ କୌଣସି ସ୍ଥାନ ନାହିଁ ବୋଲି ଆତଙ୍କବାଦୀ ଜାଣିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏହାର ମହାକାଶ କ୍ଷେତ୍ରକୁ ଷ୍ଟାର୍ଟଅପ୍, ଉଦ୍ୟୋଗୀ ଏବଂ ଯୁବବର୍ଗଙ୍କ ପାଇଁ ଉନ୍କକ୍ତ କରିଛି। ଦେଶରେ ଆଜି 250ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ରହିଛି। ସେମାନେ ସାଟେଲାଇଟ୍ ଟେକ୍ନୋଲୋଜି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅଗ୍ରଗତିରେ ଯୋଗଦାନ କରୁଛନ୍ତି। ମହାକାଶ ଅନୁସନ୍ଧାନ ଉପରେ ବିଶ୍ୱ ସମ୍ମିଳନୀ ପାଇଁ ତାଙ୍କ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ବୈଜ୍ଞାନିକ ଅନୁସନ୍ଧାନର ସୀମାକୁ ଆଗକୁ ବଢ଼ାଇ ଭାରତ ନୂତନ ଆତ୍ମବିଶ୍ୱାସର ସହ ଅଗ୍ରସର ହେଉଛି।
Our satellites look out for the welfare of every Indian. We have opened our space sector to startups, entrepreneurs and young minds. Today, India has over 250 space startups. They are contributing to cutting-edge advancement in satellite technology.
ଜାତୀୟ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଟିଆଇର ଉନ୍ନତିକରଣ ଓ ଦକ୍ଷତା ବିକାଶ ପାଇଁ 5ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାରେ 1000 ସରକାରୀ ଆଇଟିଆଇର ଉନ୍ନତିକରଣ ଓ 5ଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗତ ଏବଂ ଚଳିତ ଆର୍ଥିକ ବର୍ଷର ବଜେଟ୍ ଘୋଷଣା ଅନୁଯାୟୀ ଏହି ପ୍ରତିଷ୍ଠାନଗୁଡ଼ିକୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ 60,000 କୋଟି ଟଙ୍କା ବ୍ୟୟ ଟକଳ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ଆଜି ମକ୍ଡ୍ରିଲ୍ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର 244 ନିର୍ଦ୍ଦିଷ୍ଟ ବେସାମରିକ ପ୍ରତିରକ୍ଷା ଜିଲ୍ଲାରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜନ କରାଯିବ। ଶତ୍ରୁପକ୍ଷରୁ ଆକ୍ରମଣ ହେଲେ ନିଜକୁ ସୁରକ୍ଷିତ ରଖିବା ପାଇଁ ସାଧାରଣ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରତିରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଏଥିରେ ପ୍ରଶିକ୍ଷଣ ଦିଆଯିବ। ଏୟାର ରେଡ୍ ୱାର୍ଣ୍ଣିଂ ବ୍ୟବସ୍ଥାର ସୁଫଳ ଆକଳନ କରିବା ଏବଂ ଭାରତୀୟ ବାୟୁସେନା ସହିତ ରେଡିଓ କମ୍ୟୁନିକେସନ୍ ଲିଙ୍କ୍ କାର୍ଯ୍ୟକ୍ଷମ କରିବା ସହିତ କଣ୍ଟ୍ରୋଲ୍ ରୁମ୍ଗୁଡ଼ିକର କାର୍ଯ୍ୟକାରିତା ପରୀକ୍ଷା କରିବା ହେଉଛି ଏହି ମକ୍ଡ୍ରିଲ୍ର ଉଦ୍ଦେଶ୍ୟ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶାର 12 ସ୍ଥାନରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ହେବ। ଆଇପିଏଲ୍ର କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ମୁକାବିଲା ହେବ। ଏହି ମ୍ୟାଚ୍ 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳର 9 ଆତଙ୍କବାଦୀ ଆଡ୍ଡାସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଏଲ୍ଓସି ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ। ପ୍ରଧାନମନ୍ତ୍ରୀଙ୍କ ଆଗାମୀ 3 ରାଷ୍ଟ୍ରୀୟ ବିଦେଶ ଗସ୍ତ ସ୍ଥଗିତ। ଭାରତ ଏହାର ମହାକାଶ କ୍ଷେତ୍ରକୁ ଷ୍ଟାର୍ଟଅପ୍, ଉଦ୍ୟୋଗୀ ଏବଂ ଯୁବବର୍ଗଙ୍କ ପାଇଁ ଉନ୍ମୁକ୍ତ କରିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।